ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ନ ସେବା ତୀର୍ଥ ଆଉ କର୍ତ୍ତବ୍ୟ ଭବନକେ ଆଇବାକାଲ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଇବାକାଲ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ 2026 ଆସଲା 67,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରତି। ଆଉ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ନ ହକି ଇଣ୍ଡିଆ ପ୍ରୋ ଲିଗ୍ ଥି ଆଉ କିଛି ସମୟ ଉତ୍ତରୁ ଭାରତ ଆର୍ଜେଣ୍ଟିନା ଭିତରେ ହେବା ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ନୂଆଦିଲ୍ଲୀନ ନୂଆକରି ତିଆରି ହୋଇଥିବା ସେବା ତୀର୍ଥ ଆଉ କର୍ତ୍ତବ୍ୟ ଭବନ 1 ଆଉ 2ର ଉଦ୍ଘାଟନ କରିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ଜନସଭାଥି ଉଦ୍ବୋଧନ ଦେବେ। ସେବା ତୀର୍ଥ କୁଠାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦର ସଚିବାଳୟ, କ୍ୟାବିନେଟ୍ ସଚିବାଳୟ କାର୍ଯୟାଳୟ ରହିବା। ସେନ୍ତା କର୍ତ୍ତବ୍ୟ ପଥ 1 ଆଉ 2 ପରିସରନ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ବାଗି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିବା। ଲୋକସଭାର ଆଇଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ପାରିତ ହୋଇଯାଇଛି। ତାର ଉତ୍ତରୁ ବିଲ୍କେ ନେଇକରି ରାଜ୍ୟସଭାର ଆଲୋଚନା ଜାରି ରହିଛି। ବିଲ୍କେ ନେଇକରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହନ ତଥ୍ୟ ଉପସ୍ଥାପନ କରିଛନ୍। ଲୋକସଭାର ବିଲ୍ ପାସ୍ ହେବାର ଉତ୍ତରୁ ଇତାକେ ନେଇକରି ବହୁତ ଆଲୋଚନା ହୋଇଥିଲା। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କେନ୍ଦ୍ର ଶ୍ରମମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ବିଲ୍ ଉପରେ ଭିନ୍ ଭିନ୍ ତଥ୍ୟ ରଖିଥିଲେ। ସୂଚନା ଅନୁସାରେ ଶିଳ୍ପ ସମ୍ପର୍କ ସଂହିତା 2020 କିଛି ସଂଶୋଧନ କରାଯାଇକରି ଏହି ନୂଆ ବିଲ୍ ତିଆରି କରାଯାଇଛି। ସଂହିତାର ଧାରା 104 ଅନୁସାରେ ଆଘର ଆଇନ ବ୍ୟବସ୍ଥା ଥି ରହିଥିବା ପଦକ୍ଷେପମାନଙ୍କର ଭବିଷ୍ୟତ କାମକାଜକେ ନେଇକରି ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଇତାକେ ଦୂର କରିବା ଲାଗି ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଗୃହନ ଆଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲ ନବରଙ୍ଗପୁର ଜିଲ୍ଲାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ। ଯୋଜନାଥି ପହିଲା କ୍ଷେପେ 500 ଜଣ ଶ୍ରଦ୍ଧାଳୁ ସରକାରଙ୍କର ସାହାଯ୍ୟ ପୁରୀନ ମହାପ୍ରଭୁମାନଙ୍କର ଦର୍ଶନ କରବାର ସୁଯୋଗ ପାଇବେ। ଏହି କ୍ଷେପଥି 5 ଜିଲ୍ଲାର 60-75 ବୟସର ବୟସ୍କ ବ୍ୟକ୍ତି ଆଉ ବିଧବା ମହିଳାମାନେ ପୁରୀ ଦର୍ଶନ କରବାର ସୁଯୋଗ ପାଇଛନ୍। ସରକାରଙ୍କ ତରଫରୁ ସେମାନଙ୍କର ଯିବାର ଆସବାର ସହିତ ରହିବାର ଖାଇବାର ବ୍ୟବସ୍ଥା କରାଯାଇଛି। କୃତ୍ରିମ ବୁଦ୍ଧିମତା, ସ୍ଥାପତ୍ୟ, ମିସିନ୍ ଆଉ ଭାବାବେଗର ମିଶ୍ରଣକେ ଆଗ୍କେ ବଢ଼ାଲେ ଭାରତ ବିଶ୍ୱସ୍ତରଥି ଗୋଟିଏ ଶକ୍ତିଶାଳୀ ଦେଶର ମାନ୍ୟତା ପାଇବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ ହୋଇଥିବା ଭାରତ ବୋଧନ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ 2026 ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଭାରତର କୃତ୍ରିମ ବୁଦ୍ଧିମତା ସମାବେଶୀ ସହନଶୀଳ ନୀତିଗତ ଦାୟିତ୍ୱପୂର୍ଣ୍ଣ ଆଉ ସାର୍ବଭୌମ ହେବାର ଦରକାର। ଦେଶର ଶିକ୍ଷା ଇକୋସିଷ୍ଟମ୍ଥି କୃତ୍ରିମ ବୁଦ୍ଧିମତା ଆଧାରିତ କାମ ତୁର୍ତ୍ତି କରାଯାଉଛି। 3 ଶ୍ରେଣୀନୁ ଗବେଷଣା ସ୍ତର ତକ କୃତ୍ରିମ ବୁଦ୍ଧିମତାକେ ଦେଶର ଶିକ୍ଷା ଢାଞ୍ଚାଥି ସାମିଲ କରାଯିବାର ଉପରେ ଶ୍ରୀ ପ୍ରଧାନ ଜୋର ଦେଇଛନ୍।
କ୍ଲାସ 3 ସେ ଲେକେ ଆଡଭାନ୍ସ ରିସର୍ଚ୍ଚ ତକ ଏଆଇ କୋ ଆଜ୍ ଏ ଟପିକ, ଆଜ୍ ଏ ରିସର୍ଚ୍ଚ ଇସ୍ୟୁ, ଆଜ୍ ଏ ମଡେଲ, ଆଜ୍ ଏ କମ୍ୟୁନିକେସନ ଷ୍ଟ୍ରାଟେଜି। ଏଆଇ ସିର୍ଫ ଟେକ୍ନୋଲୋଜି କି ବିଷୟ ନହିଁ ହେ। ଅଭି ହମନେ ଦେଖା କଇ ସାରେ ବି ସ୍କୁଲ୍ସ ଅପନେ ପଢାଇ ମେ ଏଆଇ ପ୍ରିପେୟାରନେସ ମେ ବାକି ସଂସ୍ଥାନୋଂ ସେ ଭି ଆଗେ ଯା ରହେ ହେ। ଟେକ୍ନୋଲୋଜିକାଲ ଇନଷ୍ଟିଚ୍ୟୁସନ ଉସକି ଡିପ୍ ରିସର୍ଚ୍ଚ କର ରହେ ହେ, ଉସକି ଇନୋଭେସନ କର ରହେ ହେ, ଉସକି ମଡେଲ ବନା ରହେ ହେ।
ଆଇବା 5 ଭିତରେ ଏଆଇ ବିଶ୍ୱ ଅର୍ଥନୀତି $15 ଟ୍ରିଲିୟନ୍ ଥି ପହଞ୍ଚିବା ବୋଲି ଆଶା କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍। ଏ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଇଆଇଟି ମାଡ୍ରାସ ବୋଧନ ଏଆଇ ଫାଉଣ୍ଡେସନ ଲୋଗୋ ଆଉ ୱେବ୍ସାଇଟ୍କେ ଉନ୍ମୋଚନ କରିଛନ୍। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଲିଚେରେଷ୍ଟା ନୂଆ ଜମିପଟ୍ଟା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ରାଜସ୍ୱ ମନ୍ତ୍ରୀ କହିଛନ୍, ପଟ୍ଟାଥି ଏତକର ଗୋଟେ ଇଲେକ୍ଟ୍ରୋନିକ୍ସ କ୍ୟୁଆର୍ କୋଡ୍ ରହିବା। କୋଡ୍କେ ସ୍କାନ୍ କରିକି ଜମି ବାବଦ ସବୁ ତଥ୍ୟ ମିଳିପାରବା। ଜମି କିନାବିକା ବେଲ୍କେ ହେଉଥିବା ଠକେଇକେ ରୋକବାର ଲାଗି ଇଟା ବହୁତ ସାହାଯ୍ୟ କରବା। ଜମି କିନାବିକାର ସଠିକ୍ ତଥ୍ୟ ବାବଦେ ତହସିଲଦାର ଆଉ ରାଜସ୍ୱ ନିରୀକ୍ଷକମାନେ ବିଲ୍ ଇତାର ଜରିଏ ଯାଞ୍ଚ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣ୍ଟି କାମକେ ଆଇବା 3 ଭିତରେ ସାରବାରକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ରତ୍ନଭଣ୍ଡାର ଚାବି ହଜବା ରିପୋର୍ଟ ଆଇବା ବିଧାନସଭା ଅଧିବେଶନଥି ଉପସ୍ଥାପନ କରାଯିବା। ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟକେ ଉପସ୍ଥାପନ କରବାରକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୂର୍ବ ଭାରତର ଆଗଧାଡ଼ିର ସ୍ୱଚ୍ଛ ଶକ୍ତି ନିବେଶ ଲକ୍ଷ୍ୟସ୍ଥଳ ଭାବେ ଓଡ଼ିଶା ନିଜକେ ପ୍ରତିଷ୍ଠିତ କରିପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରରେ ହୋଇଥିବା ଓଡ଼ିଶା ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ 2026 ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଇଟା କହିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ରାଜ୍ୟର ପହିଲା ପବନ ଚାଲିତ 150 ମିଟର ମାଷ୍ଟ ଆଉ ରାଜ୍ୟର 6 ସହର ଲାଗି ସିଟି ଏକ୍ସିଲେରେଟର କାର୍ଯ୍ୟକ୍ରମ ଲାଗି ଶୁଭାରମ୍ଭ କରିଛନ୍। ସମ୍ମିଳନୀଟି 6.8 ଗିଗାୱାଟ କ୍ଷମତା ସହିତ 67,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରତି ମିଳିଛି। ଏଥି 5,000 ମେଗାୱାଟ ନୁ ଅୟତ୍କା ଭାସମାନ ସୌର ପ୍ରକଳ୍ପ, 18,000 ମେଗାୱାଟ ପମ୍ପଡ ଷ୍ଟୋରେଜ ଆଉ 500 ମେଗାୱାଟ ବ୍ୟାଟେରୀ ଷ୍ଟୋରେଜ ପ୍ରକଳ୍ପ ରହିଛି। ସରକାର ରାଜ୍ୟର ଚାଷୀମାନଙ୍କଠାରୁ ସବୁ ଧାନ ଘିନ୍ବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ମନ୍ତ୍ରୀ କହିଛନ୍, ମିଲର୍ସମାନଙ୍କ ପାଖେ ଧାନ ରଖବାରକେ ସଂରକ୍ଷଣ କ୍ଷମତା କମ୍ ଥିବାରୁ ମଣ୍ଡିନୁ ଧାନ ଉଠାବାର୍ତି ଡେରି ହେଉଛେ। ଇ ବଛର ଭଲ ଧାନ ଅମଲ ହେଇଛେ, ଇତାକେ ନଜରଥି ରଖିକିରି ସରକାର ସଂରକ୍ଷଣ କ୍ଷମତା ବଢ଼ାବାର ଦିଗେ ପଦକ୍ଷେପ ନେଉଛନ୍। 100 ଆଦର୍ଶ ମଣ୍ଡିନ ଗୁଦାମ ଘର ତିଆରି ଲାଗି ବ୍ୟବସ୍ଥା କରାଯାଇଛେ। 38 ମଣ୍ଡିନ ଟେଣ୍ଡର ପ୍ରକ୍ରିୟା ଲାଗି ଓବିସିସିକେ 312 କୋଟି ଟଙ୍କା ମଞ୍ଜୁର କରାଯାଇଛେ। ଆଇବା କ୍ଷେପ୍ତି ବାକି 62 ଆଦର୍ଶ ମଣ୍ଡିନ ଗୁଦାମ ଘର ତିଆରି କରାଯିବା। ତାର ଉତ୍ତରୁ ଖେପ୍ ଖେପ୍ କରିକିରି ଫି ପଞ୍ଚାୟତନ ମଣ୍ଡି ଆଉ ଗୁଦାମ ଘର ତିଆରି କରବାରକେ ପଦକ୍ଷେପ ନିଆଯିବା। ସେନ୍ତା ସମୟ ଶେଷ ହୋଇଥିବାରୁ ଟୋକନମାନଙ୍କର ଲାଗି ଆଉ 15 ଦିନ ଅତ୍କା ସମୟ ବଢ଼ାଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍।
ଧାନ ଉଠିବ, ଟିକେ ବିଳମ୍ବ ହେଉଛି, କିନ୍ତୁ ଉଠିବ ସମସ୍ତ ଧାନ। ମଣ୍ଡି 100 ମଣ୍ଡି ଗୋଡ଼ାମ ତିଆରି ହେବ, ଯୋଉ ମଡେଲ ମଣ୍ଡି 30 ଆମର ଟେଣ୍ଡର ଓବିସିସି ଆମେ ଅଲରେଡି 312 କୋଟି ଟଙ୍କା ଦେଇଦେଇଛୁ, ସେ କାମ ଆରମ୍ଭ ହେଇଗଲାଣି। ଆଉ 62 ମଣ୍ଡି ମଧ୍ୟ ତିଆରି ହେବ, ତାପରେ ପ୍ରତି ପଞ୍ଚାୟତରେ ମଣ୍ଡି ତିଆରି ହେଇକି ଷ୍ଟୋରେଜ ଷ୍ଟୋର ତିଆରି ହେବ। 5 ଏକର 10 ଏକର ଜାଗା ଆମେ ଯୋଉଠି ବଡ଼ ବଡ଼ ଜାଗା ଅଛି ସେଠି ମଡେଲ ମଣ୍ଡି ତିଆରି କରିବୁ, ତା ଭିତରେ ଷ୍ଟୋରେଜ ପଡ଼େ ସବୁ ରହିବ।
ସରକାର ଡିଜିଟାଲ ଭାରତ ନୀତି ଯୋଜନାଥି ରାଜ୍ୟର ସବୁ ଇଲାକାକେ 4G ଆଉ 5G ସେବାଥି ଯୋଡ଼ବାରକେ ଲକ୍ଷ୍ୟ ରଖିଛନ୍ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ କହିଛନ୍। ମନ୍ତ୍ରୀ ଡକ୍ଟର ମାଲିଙ୍ଗ କହିଛନ୍, ଆଇବା ମାର୍ଚ୍ଚ ମାସ ତକ୍ ରାଜ୍ୟର ସବୁ ଜାଗାନ ବର୍କସ୍ ନେଟୱର୍କ ବ୍ୟବସ୍ଥା କରାଯିବା। ଇ ବାବଦେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରାଯାଇଛି ବୋଲି ଶ୍ରୀ ମାଲିଙ୍ଗ କହିଛନ୍। ରାଜ୍ୟ ଶିଳ୍ପ ଓ ପୁଞ୍ଜିନିବେଶକେ ତୁର୍ତ୍ତି କରିବା ଲାଗି ଇଡ଼କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଆଜି ଜମି ଆବଣ୍ଟନ କମିଟିର ବୈଠକ ହୋଇଯାଇଛି। ବୈଠକଟି ବହୁଦିନୁ ଅଟକି ରହିଥିବା 31 ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ଲାଗି ଜମି ଆବଣ୍ଟନକେ ଅନୁମୋଦନ କରାଯାଇଛି। ଆଜିର ବୈଠକର ନିଷ୍ପତ୍ତି ରାଜ୍ୟ ବହୁଟେ ପୁଞ୍ଜିନିବେଶ ଲାଗି ବାଟ ଫିଟାବାର ସହିତ କେତେ କେତେ ନିଯୁକ୍ତି ସୁଯୋଗ ବନାବାର ଦିଗେ ଗୋଟେ ମାଇଲଖୁଣ୍ଟା ସାଜବା ବୋଲି ଆଶ କରାଯାଉଛି। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର 10 ଆଉ 12 ବୋର୍ଡ ପରୀକ୍ଷାକେ ନଜରଥି ରଖିକରି ଭୁବନେଶ୍ୱରର ଆଜ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଆୟୁକ୍ତ ଡାକ୍ତର ଏନ୍ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆଭାସୀ ଜରିଆରେ ସବୁ ଓଏଭିର ଅଧ୍ୟକ୍ଷମାନେ ସାମିଲ ହୋଇଥିଲେ। ବୈଠକଟି ଓଏଭିର ଆଗର ବଛରର ପରୀକ୍ଷା ଫଲର ସମୀକ୍ଷା କରାଯିବାର ସହିତ ଏହି ବଛରର ଛାତ୍ରଛାତ୍ରୀମାନେ କେନ୍ତା କରି ଆହୁରି ଭଲ ପ୍ରଦର୍ଶନ କରିପାରିବେ ସେ ବାବଦେ ଆଲୋଚନା କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2025 ପରୀକ୍ଷା ଫଲ ଆଜି ବାହାରିଛି। ଗଲା ଡିସେମ୍ବର 17 ହୋଇଥିବା ପରୀକ୍ଷାର୍ଥୀ ଦୁଇ ପେପର ଲାଗି 153,747 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିଭିତରୁ 106,041 ଜଣ ପାସ୍ କରିଛନ୍। ପରୀକ୍ଷା ଫଲ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ମିଳିପାରୁଛି। ନୂଆପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ଲାଗି ଭିନ୍ ଭିନ୍ ସଚେତନତା ଶିବିର ଆୟୋଜନ କରିବାରକେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା 20 ଦିନ ନୂଆପଡ଼ାଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ବରିଷ୍ଠ ନାଗରିକମାନଙ୍କ ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରାଯିବା ବୋଲି ବୈଠକଟି ଧାରିଜ କରାଯାଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ର ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ 2025-26 ଆଉ କିଛି ସମୟ ଅତୁରୁ ଭାରତ ଆଉ ଆର୍ଜେଣ୍ଟିନା ଭିତରେ ମ୍ୟାଚ୍ ଖେଳାଯିବା। ଆଇବା 14 ଦିନ ଭାରତ ବେଲ୍ଜିୟମ୍ ସହିତ ଆଉ 15 ଦିନ ଆର୍ଜେଣ୍ଟିନା ସହିତ ମ୍ୟାଚ୍ ଖେଳିବା। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026ର 5 ଦିନ ଆଜି କୋରାପୁଟ ଦଲ ଟାଇ ବ୍ରେକର ଜରିଏ 5-4 ଗୋଲ୍ଥି ନୂଆପଡ଼ା ଦଲକେ ହରିଛି। ଆବାକାଲ ପହିଲା ସେମିଫାଇନାଲ ମ୍ୟାଚ୍ ଝାରସୁଗୁଡ଼ା ଆଉ କୋରାପୁଟ ଭିତରେ ଖେଳାଯିବା। ଆଇସିସି T20 ପୁରୁଷ ବିଶ୍ୱକପ୍ର 10 ସଂସ୍କରଣ ଥି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ର ଆଜି ସଞ୍ଜବେଲର 7 ଭାରତ ଆଉ ନାମିବିଆ ଭିତରେ ଖେଲ ମୁଲ ହୋଇଛି। ନାମିବିଆ ଦଲ ଟସ୍ ଜିତିକରି ପହିଲା ବୋଲିଂ କରବାରକେ ନିଷ୍ପତ୍ତି ନେଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛେ। ଆଇବା ହପ୍ତେ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଜି ଦିନବେଳା ରାଜ୍ୟର ସବୁ ଜାଗାନ ଦିନର ତାପମାତ୍ରା 30 ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଖାଏ ନୂଆଦିଲ୍ଲୀର ସେବାତୀର୍ଥ ଓ କର୍ତ୍ତବ୍ୟ ଭବନକେ ଆଇବାକାଲ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଇବାକାଲ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ 2026 ଆସିଲା 67,000 କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରତି ଆଉ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ର ହକି ଇଣ୍ଡିଆ ପ୍ରୋ ଲିଗ୍ ଥି ଆଉ କିଛି ସମୟ ଆଉଥିରୁ ଭାରତ ଆର୍ଜେଣ୍ଟିନା ଭିତରେ ହେବା ମ୍ୟାଚ୍ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।